ହ୍ୟାଲୋ, ମୁଁ ଛତ୍ରପୁର ନିକଟସ୍ଥ ଛତ୍ରପୁରରୁ କହୁଥିଲି। ମହାତ୍ମା ଗାନ୍ଧୀ କହିଥିଲେ, ଏକମାତ୍ର ସତ୍ୟ ହିଁ ଈଶ୍ୱର, ଈଶ୍ୱର ହିଁ ସତ୍ୟ। ତେଣୁ ସତ୍ୟବାଦିତା ତଥା ସ୍ପଷ୍ଟବାଦୀ ହୋଇ ବଞ୍ଚିବା ଶିଖ। ସତ୍ୟ, ଦୟା, କ୍ଷମା, ଅହିଂସା ହିଁ ଧର୍ମ ସର୍ବଧର୍ମର ମୌଳିକ ଏକତା ସ୍ୱରୂପ ଅମୋଘ ଅସ୍ତ୍ର। ସତ୍ୟ ମୋ ଜୀବନ, ସତ୍ୟ ବିନା ତିଳେ ହେଲେ ମୁଁ ବଞ୍ଚିପାରିବିନି। ତେଣୁ ଏସବୁ ହିଁ ଚାଲିବା।